ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର, ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି କଠିନ ପରିଶ୍ରମ କରବାର୍କେ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ। ଶ୍ରୀକ୍ଷେତ୍ର ପୁରୀନ ମୂଲ ହେଲା କାର୍ତ୍ତିକ ବ୍ରତ, ରାଜ୍ୟ ସରକାରଙ୍କ ତରଫୁ ହବିଷିଆଳି ବ୍ରତ ସମାରୋହ ଉଦ୍ଘାଟିତ। କଟକନୁ ହଟ୍ଲା କର୍ଫ୍ୟୁ, ଖୁବ୍ ଜଲ୍ଦି ସ୍ୱାଭାବିକ ହେବା ଇଣ୍ଟରନେଟ୍ ସେବା କହିଲେ ପୁଲିସ କମିଶନର। ଆଉ ଜୟନ୍ତୀ ଅବସରରେ ମହର୍ଷି ବାଲ୍ମିକୀଙ୍କୁ ସୁର୍ତ୍ତା କଲେ ଦେଶବାସୀ। ଏଥର ପୂରା ଖବର, ଦେଶ ଗଲା 11 ବର୍ଷ ଭିତରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଗୁଜରାତର ମୁଖ୍ୟମନ୍ତ୍ରୀ ହେବାରନୁ ମୂଲ କରିକି ପ୍ରଧାନମନ୍ତ୍ରୀ ହେବାର ତକ୍ ସରକାର ମୁଖ୍ୟ ଭାବେ ଦେଶ ସେବାର 24 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଏ କହିଛନ୍, ଦେଶର ମହିଳା ଯୁଆନ ପିଢ଼ି ଆଉ କୃଷକମାନଙ୍କର ବିକାଶ ଲାଗି ବହୁଟେ ପଦକ୍ଷେପ ନିଆଯାଇକରି 25 କୋଟିନୁ ଅତ୍କା ଲୋକଙ୍କୁ ଗରିବୀନୁ ମୁକ୍ତ କରାଯାଇଛି। ଏଛେନ୍ ଭାରତ ବିଶ୍ୱସ୍ତରଥି ଗୋଟେ ଉଜ୍ଜଳ ଅର୍ଥନୀତି ଭାବେ ନିଜକେ ଠିଆ କରିପାରିଛି। ଇହାଦେ ଦେଶେ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଆଉ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଉଛି। ସବୁ କ୍ଷେତ୍ରନ ଭାରତକେ ଆତ୍ମନିର୍ଭର କରବାର୍ ଲାଗି ବ୍ୟାପକ ସଂସ୍କାର ଅଣାଯାଇଛି। ବିକଶିତ ଭାରତ ଲକ୍ଷ୍ୟ ହାସଲ କରବାର୍ ଲାଗି ଆଗ୍କେ ସମକୁ ମିଶିକିରି କାମ କରବାର୍କେ ପଡ଼ବା ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍। ତାଙ୍କର ଶାସନ ସମୟଥି ସମ୍ଭିଧାନର ମୂଲ୍ୟବୋଧ ତାଙ୍କର ମାର୍ଗଦର୍ଶକ ସାଜିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ଆଜିଠାନୁ କାର୍ତ୍ତିକ ବ୍ରତ ମୂଲ ହୋଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନୁ ହବିଷିଆଳିମାନେ ପୁରୀକେ ପହଞ୍ଚିକରି ମହାପ୍ରଭୁମାନଙ୍କ ରାଇ ଦାମୋଦର ବ୍ରତ ପାଳନ କରୁଛନ୍। ରାଜ୍ୟ ସରକାରଙ୍କ ତରଫୁ ଏ ଅବସରରେ ଆଜି ହବିଷିଆଳି ବ୍ରତ ସମାରୋହ 2025ର ଆୟୋଜନ କରାଯାଇଛି। ସମାରୋହଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ସହିତ ବିଧାୟକମାନେ ଯୋଗ ଦେଇଛନ୍। ଇତର ସହିତ ପ୍ରଶାସନ ତରଫୁ 1950 ଜଣ ହବିଷିଆଳିଙ୍କ ରହିବାର ଆଉ ବ୍ରତ ପାଳନ କରବାର ଲାଗି 4 ହବିଷିଆଳି ଶିବିରନ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରନ ଶୃଙ୍ଖଳିତ ଦର୍ଶନ କରବାର୍କେ ହବିଷିଆଳିମାନଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସେଆଡ଼େ କୁମାର ପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିରନ ଆଜି ମହାପ୍ରଭୁମାନଙ୍କର ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି। ପରମ୍ପରା ଅନୁସାରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବାର ଉତ୍ରୁ ଶ୍ରୀଦେବୀ ଆର୍ ଭୂଦେବୀଙ୍କୁ ଖଟସେଜ ଘରେ ବିଜେ କରାଯାଇଛି। ଇତର ଉତ୍ରୁ ଆଜ୍ଞାମାଳ ପାଇକରି ଶ୍ରୀ ସୁଦର୍ଶନ ମହାପ୍ରଭୁ 14 4 ଆଶ୍ରମକେ ବିଜେ କରିଛନ୍। ସେନ ପନ୍ତୀ ଭୋଗ ଆର୍ ବନ୍ଦାପନା ନୀତି ସରବାର ଉତ୍ରୁ ପଶ୍ଚିମ ଦ୍ୱାର ଦେଇକରି ଶ୍ରୀମନ୍ଦିରକେ ଫିରବେ। ସେଆଡ଼େ ବଡ଼ସିଂହାର ଭୋଗ ସରିଲେ ସକଟା ପଶା ଆର୍ କୌଡ଼ି ଖେଳ ହେବା। ଇ ଖେଲ୍ଥି ମହାଲକ୍ଷ୍ମୀଙ୍କ ନୁ ଶ୍ରୀଜଗନ୍ନାଥ ହାରିଥିବାନୁ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଶ୍ରୀ ମାଧବ 7 ଦିନ ତକ୍ ଲକ୍ଷ୍ମୀ ମନ୍ଦିରନ ବନ୍ଧା ରହିବେ। କଟକ ସହରନ ସ୍ଥିତି ସାମାନ୍ୟ ହେବାର ସହିତ ଶାନ୍ତି ଫିରବାର୍କେ ଲାଗିଛି। ଇତାକେ ନଜରଥି ରଖିକରି ପ୍ରଶାସନ ତରଫୁ ଆଜି 13 ଥାନା ଇଲାକାନ ଲଗାଯାଇଥିବା କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଛି ବୋଲି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍। ସେ କହିଛନ୍, କର୍ଫ୍ୟୁ ସମୟଥି କେନ୍ସିଭିଲ୍ ଅପ୍ରୀତିକର ସ୍ଥିତି ଦେଖା ନାଇଁ ଦେଇ ହେଲେ ଭିଲ୍ ସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ଜାଗାମାନଙ୍କେ ପୁଲିସର କଡ଼ା ପହରା ରହିଛି। ପରିସ୍ଥିତି ଦେଖିକରି ଖୁବ୍ ଜଲ୍ଦି ଇଣ୍ଟରନେଟ୍ ସେବା ଭିଲ୍ ସ୍ୱାଭାବିକ କରାଯିବା ବୋଲି ଶ୍ରୀ ସିଂ କହିଛନ୍। ନୋବେଲ କମିଟି ତରଫୁ ଆଜି ପଦାର୍ଥ ବିଜ୍ଞାନ ଲାଗି ନୋବେଲ ପୁରସ୍କାର 2025 ଘୋଷଣା କରାଯାଇଛି। ଏ ବଛର ଆମେରିକାର 3 ଜଣ ପଦାର୍ଥ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର ମିଳିବା। ବାର୍କ୍ଲେର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଜନ୍ କ୍ଲାର୍କ, ସାଣ୍ଟ ବାର୍ବରା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ମାଇକେଲ ଏଚ୍ ଡିଭୋରେଟ୍ ଆର୍ ଜନ୍ ଏମ୍ ମାର୍ଟିନିସ୍ ସମ୍ମାନଜନକ ନୋବେଲ ପୁରସ୍କାର ପାଇବେ। ବୈଦ୍ୟୁତିକ ସର୍କିଟ୍ଥି ମାଇକ୍ରୋସ୍କୋପିକ କ୍ୱାଣ୍ଟମ୍ ମେକାନିକାଲ ଟନେଲ୍ ଆଉ ଶକ୍ତି ପରିମାଣକରଣର ଆବିଷ୍କାର ଲାଗି 3 ଜଣଙ୍କୁ ଏ ପୁରସ୍କାର ଦିଆଯିବ। ପବିତ୍ର ରାମାୟଣ ଗ୍ରନ୍ଥ ରଚୟିତା ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ ଅବସରରେ ଆଜି ସାରା ଦେଶ ତାଙ୍କୁ ସୁର୍ତ୍ତା କରୁଛି। ଦେଶର ଭିନ୍ ଭିନ୍ ଜାଗାନ ଆଜି ବାଲ୍ମିକୀ ଜୟନ୍ତୀ ପାଳନ କରାଯାଉଛି। ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ପୁରାତନ ସମୟନୁ ଆମର ସମାଜ ଆଉ ପରିବାର ଉପରେ ତାଙ୍କର ସାତ୍ୱିକ ଆର୍ ଆଦର୍ଶର ଗୁହେର ପ୍ରଭାବ ରହିଆସିଛି। ସାମାଜିକ ସୌହାର୍ଦ୍ଦ୍ୟ ଉପରେ ଆଧାରିତ ତାଙ୍କର ବିଚାର ଦେଶବାସୀଙ୍କୁ ସବୁବେଳେ ଆଲୋକିତ କରବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ଆଜି ବଲାଙ୍ଗୀରର ଭିନ୍ ଭିନ୍ ଇଲାକାନୁ 119 ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ବାରଣାସୀ ଯାତ୍ରାଥି ବାହାରିଛନ୍। ବଲାଙ୍ଗୀରଠାରେ ଆଜି ଏହି ତୀର୍ଥଯାତ୍ରୀମାନଙ୍କୁ ନେଇକରି ଯାଉଥିବା ବସ୍କେ ପର୍ଯ୍ୟଟନ ବିଭାଗ ତରଫୁ ଶୁଭାରମ୍ଭ କରାଯାଇଥିଲା। ଏ ଅବସରରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ବିଜୟାନନ୍ଦ ସେଠ, ପର୍ଯ୍ୟଟନ ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେନ୍ତା ବରଗଡ଼ ଜିଲ୍ଲାର ଭିଲ 127 ଜନ ବରିଷ୍ଠ ନାଗରିକ ତୀର୍ଥଯାତ୍ରାଥି ବାହାରିଛନ୍। ଯିବାର ଆଗନୁ ତୀର୍ଥଯାତ୍ରୀମାନଙ୍କୁ ବରଗଡ଼ ଟାଉନହଲ୍ଠାରେ ପ୍ରଶାସନ ତରଫୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୋଜନାଥି ସୁବର୍ଣ୍ଣପୁର ଜିଲ୍ଲାର 50 ଜନ ବରିଷ୍ଠ ନାଗରିକ ଯାତ୍ରା କରୁଛନ୍। ତୀର୍ଥଯାତ୍ରୀମାନଙ୍କୁ ନେଇକରି ବାହାରିଥିବା ବସ୍କେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଆଉ ଅଲଗା ଅତିଥିମାନେ ଶୁଭାରମ୍ଭ କରିଥିଲେ। ଦେବଗଡ଼ ଜିଲ୍ଲାର ଭିଲ 27 ଜନ ବରିଷ୍ଠ ନାଗରିକ ଅଯୋଧ୍ୟା ବାରଣାସୀ ଯାତ୍ରାଥି ବାହାରିଛନ୍। ଆଇବାକାଲି ଏହି ତୀର୍ଥଯାତ୍ରୀମାନେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଯାତ୍ରୀମାନଙ୍କ ସାଙ୍ଗେ ସମ୍ବଲପୁରନୁ ଅଯୋଧ୍ୟା ବାରଣାସୀକେ ଟ୍ରେନ୍ଥି ଯାତ୍ରା କରବେ। ବୌଦ୍ଧ ଜିଲ୍ଲାର ଶକ୍ତିପୀଠ ମାନକେ ମା ମାହେଶ୍ୱରୀଙ୍କର ଯାତ୍ରା ଆଉ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ପରମ୍ପରା ଅନୁସାରେ ମାହେଶ୍ୱରୀଙ୍କର ମହାଖଳା ପୂଜା ଆଉ ଆଳତି ହୋଇଥିଲା। ଏହି ଅବସରରେ ମାଙ୍କର ଖଣ୍ଡାକେ ଛତର ସଙ୍ଗେ ନଗର ପରିକ୍ରମା କରାଯାଇଥିଲା। ଏହି ସମୟଥି ବାଡ଼ିଖେଲ ନଗର କୀର୍ତ୍ତନ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଭିଲ ହୋଇଥିଲା। ବୌଦ୍ଧ ରାଜବାଟି ସହିତ ବାମଣ୍ଡା ବୀରନରସିଂହପୁର ବାଉଁଶୁଣୀ ଜରାମୁଡ଼ା ଆଉ ବହୁଟେ ଜାଗାନ ମାହେଶ୍ୱରୀଙ୍କର ଯାତ୍ରା ଆଉ କୁମାର ପୂର୍ଣ୍ଣିମା ହୋଇଯାଇଛି। ଇତାର ସହିତ ବଲାକିରା ଗାଁ ଡୁମାଲ ସମାଜ ବାର୍ଷିକ ଉତ୍ସବ ବିଲ୍ ହୋଇଯାଇଛି। ଏଥି 10 ପଞ୍ଚାୟତର ଡୁମାଲ ସମାଜର ସଦସ୍ୟମାନେ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ବହୁଟେ ଜାଗାନ ମା ଗଜଲକ୍ଷ୍ମୀଙ୍କର ପୂଜା ମୂଲ ହୋଇଛି। ସୁବର୍ଣ୍ଣପୁର ସହରର 3 ବଡ଼ ମଣ୍ଡପ ସହିତ ବୀରମହାରାଜପୁର ଉପଖଣ୍ଡର ମୁର୍ଶୁଣ୍ଡି ଆଉ ଖଣ୍ଡହତାଠାରେ ଉଷତ ଉଷ୍ଣାକିଥି ମାଙ୍କର ପୂଜା କରାଯାଉଛି। ପୂଜା ଆଗନୁ ହୋଇଥିବା କଲସ ଶୋଭାଯାତ୍ରାଥି ଶହଶହ ମହିଳା ସାମିଲ ହୋଇଥିଲେ। ମା ଗଜଲକ୍ଷ୍ମୀଙ୍କର ଦର୍ଶନ ଲାଗି ସବୁ ଜାଗାନ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମୁଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ବିଲ୍ ଆୟୋଜନ କରାଯାଇଛି। ସେନ୍ତା ବୌଦ୍ଧ ଜିଲ୍ଲାନ ବିଲ୍ ଆଜି ଗଜଲକ୍ଷ୍ମୀ ପୂଜା ହୋଇଯାଇଛି। ବୌଦ୍ଧ ଏନ୍ଏସି ଛକଠାରେ ଲକ୍ଷ୍ମୀ ବଜାର ପୂଜା କମିଟି ବୁଟୁପାଲି ସହିତ ବାଉଁଶୁଣୀ ନକୁଆନାଳି ଆଉ ଦେବଗଡ଼ଠାରେ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ପଲସାଗୁରାଠାରେ ଏହି ଅବସରରେ ମରାସୁର ଦରବାର ହୋଇଛି। ସୁବର୍ଣ୍ଣପୁରର କଳା ଅନୁଷ୍ଠାନ ଚିତ୍ରୋତ୍ପଳା ତରଫୁ ମୁକ୍ତାକାଶ ଚିତ୍ରଶାଳା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଦୁଇଦିନ ତକ ରାଜ୍ୟର 12 ଜିଲ୍ଲାନୁ ଆସିଥିବା 27 ଜଣ ଚିତ୍ରଶିଳ୍ପୀ ଯୋଗ ଦେଇକରି ଚିତ୍ରାଙ୍କନ କରିଛନ୍। ଆଜି ହୋଇଥିବା ଉଦ୍ଯାପନୀ ସମାରୋହଟି ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନ ଆଉ ଅଲଗା ଅତିଥିମାନେ ଯୋଗ ଦେଇକରି ଚିତ୍ରଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜାତୀୟ ପୁରସ୍କାର ପାଇଥିବା ଟେରାକୋଟା ଶିଳ୍ପୀ ମୁକୁନ୍ଦ ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପରମୁଡ଼େ ଜବର ବର୍ଷା ହେବାନୁ ସୁବର୍ଣ୍ଣପୁର ଜିଲ୍ଲା ଘୁଙ୍ଗିନାଳ ବ୍ରିଜ୍ ଉପରେ 4 ଫୁଟ ପାନ୍ ବୁହୁଛି। ଏଥିର୍ଲାଗି ଜିଲ୍ଲାର ବହଲପଦର ଲୁତୁରପଙ୍କ ଆଉ ଦୁର୍ଜନ୍ତଇଲା ପଞ୍ଚାୟତକେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେନ୍ତା ସମ୍ବଲପୁରର ବଡ଼ମାଲ ରେଙ୍ଗାଲି ଆଉ ରେଢ଼ାଖୋଲକେ ବିଲ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ତରଫୁ ସ୍ଥିତି ଉପରେ ନଜର ରଖାଯାଇଛି। କେନ୍ଦ୍ର ସରକାରଙ୍କର ଆଦି କର୍ମଯୋଗୀ ଅଭିଯାନଟି ଦେବଗଡ଼ ଜିଲ୍ଲାର 88 ଗାଁକେ ସାମିଲ କରାଯାଇଛି। ଇତାର ସହିତ ଜିଲ୍ଲା 47 ଆଦି ସେବା କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଇ ସେବା କେନ୍ଦ୍ରମାନେ ଫି ମାସର 1 ଆଉ 3 ଶନିବାର ଉପରବେଳା 2-4 ତ ଖୋଲା ରହିବା। କେନ୍ଦ୍ରମାନଙ୍କେ ସୁରକ୍ଷିତ ବାସସ୍ଥାନ, ସଫା ପିଇବାର ପାନ, ପରିମଳ ବ୍ୟବସ୍ଥା, ଉନ୍ନତ ଶିକ୍ଷାର ସୁଯୋଗ, ସ୍ୱାସ୍ଥ୍ୟ, ପୁଷ୍ଟି, ସଡ଼କ, ବିଦ୍ୟୁତ୍ ବାଗିର ସରକାରଙ୍କ ପ୍ରମୁଖ ସେବାମାନ ମିଳିପାରବା ବୋଲି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍। ଆଜି ହେଉଛି ବିଶ୍ୱ କପା ଦିବସ। ଅର୍ଥନୈତିକ ଅଭିବୃଦ୍ଧି, ଅନ୍ତର୍ଜାତୀୟ ବେପାର ଆଉ ଗରିବୀ ହଟାବାର ଦିଗେ କପାର ମହତ୍ୱ ବାବଦେ ଲୋକ ସଚେତନ କରବାର ଲକ୍ଷ୍ୟଟି 2019 ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ଏଫ୍ଏଓ ତରଫୁ ଏହି ଦିବସ ପାଳନ କରାଯାଇ ଆସୁଛି। ସୂଚନା ଅନୁସାରେ ସାରା ପୃଥିବୀର କପଡ଼ା ତିଆରି ଦିଗେ କପାର ବହୁତ ବ୍ୟବହାର ହେସି। ଏହି ଅବସରରେ ସାରା ପୃଥିବୀର ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଭାରତ ସରକାରଙ୍କ ତରଫୁ ଆଜି ନୂଆଦିଲ୍ଲୀର ବିଶ୍ୱ କପା ଦିବସ ସମାରୋହ ଆୟୋଜନ କରାଯାଇଛି। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ପାଗ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ସହିତ ରାଜ୍ୟର 20 ଜିଲ୍ଲାନ ଧୁକାଗଟି ସାଙ୍ଗେ ଘଡ଼ଘଡ଼ି ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଆଜି 2 ଗେଟ୍ ବନ୍ଦ କରାଯାଇଛି। ଏଛେନ୍ 7 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ସଞ୍ଜବେଳର 6 ତକ ଜଳଭଣ୍ଡାର ଜଳସ୍ତର 629.67 ଫୁଟ ରହିଛି। ଏହି ସମୟଟି ଜଳଭଣ୍ଡାରକେ ଫି ସେକେଣ୍ଡଟି 1,63,038 ଘନଫୁଟ ପାନ୍ ଆସୁଥିବାର ବେଲ୍କେ 1,50,328 ଘନଫୁଟ ପାନ୍ ଛଡ଼ାଯାଉଛି। ଶେଷ ମୁଖ୍ୟ ଖବର ଫେରଘେ ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି କଠିନ ପରିଶ୍ରମ କରବାରକେ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ। ଶ୍ରୀକ୍ଷେତ୍ର ପୁରୀନ ମୂଲ ହେଲା କାର୍ତ୍ତିକ ବ୍ରତ, ରାଜ୍ୟ ସରକାରଙ୍କ ତରଫୁ ହବିଷ୍ୟାଳି ବ୍ରତ ସମାରୋହ ଉଦ୍ଘାଟିତ। କଟକନୁ ହଟ୍ଲା କର୍ଫ୍ୟୁ, ଖୁବ୍ ଜଲ୍ଦି ସ୍ୱାଭାବିକ ହେବା ଇଣ୍ଟରନେଟ୍ ସେବା କହିଲେ ପୁଲିସ କମିଶନର। ଆଉ ଜୟନ୍ତୀ ଅବସରରେ ମହର୍ଷି ବାଲ୍ମୀକିଙ୍କୁ ସୁର୍ତା କଲେ ଦେଶବାସୀ। আজির আঞ্চলিক খবর ইন শেষ হলা। জুহার।